ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱଚ୍ଛତା ଦେଶ ସାଂସ୍କୃତିକ ଚେତନାର ମୂଳ ଦୁଆଏ କହିଲେ ରାଷ୍ଟ୍ରପତି। ପ୍ରଶାସନିକ ସଂସ୍କାରଠାନୁ ମୂଲ କରିକିରି ପେପରଲେସ୍ ବଜେଟ୍ ତକ୍ ସବୁ କ୍ଷେତ୍ରଥି ଆଜି ଓଡ଼ିଶା ଅଗ୍ରଣୀ ଭୂମିକା ନେଉଛି କହିଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଲାଗି ଆଜିଠାନୁ ମୂଲ ହେଲା ପଞ୍ଜୀକରଣ। ଆଉ ରାଜ୍ୟ ମୌସୁମୀ ଋତୁଥି ଏବ ତକ୍ ହେଇଛି ସ୍ୱାଭାବିକ ନୁ ଅତ୍କା ବର୍ଷା। ଏଥର ପୁରା ଖବର। ସ୍ୱଚ୍ଛତା ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ ଆଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀଠାରେ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ 2024-25 ସମାରୋହଟି ଯୋଗ ଦେଇକରି ରାଷ୍ଟ୍ରପତି ସ୍ୱଚ୍ଛ ଭାରତ ମିଶନର ସଫଳତା ଉପରେ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପ୍ରଶଂସା କରିବାର ସହିତ ସ୍ୱଚ୍ଛ ସର୍ବେକ୍ଷଣ ଗୋଟିଏ ସଫଳ ପଦକ୍ଷେପ ଆଏ ବୋଲି କହିଛନ୍।
स्वच्छता पर बोल देना प्राचीन काल से ही हमारी सांस्कृतिक और आध्यात्मिक चेतना का आधार रहा है। अपने घरों को, उपासना स्थलों को तथा आसपास के परिवेश को स्वच्छता रखने की परंपरा हमारी जीवन शैली का अभिन्न अंग थी। मुझे आज साफ सफाई करने का अवसर यदि मिल पाता है मैं उसका उपयोग करती हूँ, क्योंकि साफ सफाई मेरे संस्कार और स्वभाव का और मेरे जैसे करोड़ों देश
କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବର୍ଗଥି ମୋଟ 78 ପୁରସ୍କାର ପ୍ରଦାନ କରାଯାଇଛେ। ଇ ବଛର ସୁପର ସ୍ୱଚ୍ଛ ଲିଗ୍ ସହର ଆଉ 5 ଭିନ୍ ଭିନ୍ ଜନସଂଖ୍ୟା ବର୍ଗଥି ଶ୍ରେଷ୍ଠ 3 ସ୍ୱଚ୍ଛ ସହର ସହିତ 4 ବର୍ଗଥି ପୁରସ୍କାର ଦିଆଯାଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର 8 ନମ୍ବର ଥର ଦେଶର ସବୁନୁ ସ୍ୱଚ୍ଛ ସହର ଭାବେ ପୁରସ୍କୃତ ହୋଇଛି। ସର୍ବଭାରତୀୟ ସ୍ତରରେ ଗଞ୍ଜାମ ଜିଲ୍ଲାର ଆସିକା ସ୍ୱଚ୍ଛ ଏନ୍ଏସି ଭାବେ ପୁରସ୍କାର ପାଇଛେ। ସେନ୍ତା ଜିଲ୍ଲାର ଚିକିଟି ଏନ୍ଏସି 20,000 ନୁ କମ୍ ଜନସଂଖ୍ୟା ବର୍ଗଥି 2 ନମ୍ବର ପୁରସ୍କାର ପାଇଛେ। ପ୍ରଶାସନିକ ସଂସ୍କାରଠାନୁ ମୂଲ କରିକିରି ପେପରଲେସ୍ ବଜେଟ୍ ତକ୍ ସବୁ କ୍ଷେତ୍ରଥି ଆଜି ଓଡ଼ିଶା ଦେଶେ ଅଗ୍ରଣୀ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଦୁଇଦିନିଆ ଜାତୀୟ ସୁଶାସନ ସମ୍ମିଳନୀଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶାସନିକ ସଂସ୍କାର ଦିଗେ କେନ୍ଦ୍ର ସରକାରଙ୍କ ସଙ୍ଗେ ଓଡ଼ିଶା ସକ୍ରିୟ ଅଂଶୀଦାର ହୋଇକରି ଆଗ୍କେ ବଡ଼ବାଟା ରାଜ୍ୟ ଲାଗି ଗୌରବର ବିଷୟ ବୋଲି କହିଛନ୍। କେନ୍ଦ୍ର ପ୍ରଶାସନିକ ସଂସ୍କାର ଆଉ ସାଧାରଣ ଅଭିଯୋଗ ବିଭାଗ ଆଉ ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ସମ୍ମିଳନୀକେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଉ କେନ୍ଦ୍ର କାର୍ମିକ ଆଉ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ମିଶିକରି ଉଦ୍ଘାଟନ କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଦିଗେ ଆଞ୍ଚଳିକ ସହଯୋଗ ଉପରେ ଜୋର୍ ଦେବାର ସହିତ ସୁଶାସନର ଅର୍ଥ ସବୁ ଆହ୍ୱାନକେ ସୁଯୋଗ ଭାବେ ବଦଲାବାରଟା ବୋଲି କହିଛନ୍। ସେନ୍ତା ଗଲା 11 ବଛର ଭିତରେ ନାଗରିକମାନଙ୍କର କାମଥି ନାଇଁ ଲାଗୁଥିବା ସୁଲଭ ନିୟମକେ ନିଷ୍କ୍ରିୟ କରିଦିଆ ଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍। ସମ୍ମିଳନୀଥି ସାରା ଦେଶରୁ 400 ଅତ୍କା ପ୍ରତିନିଧି ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକେ ଗଲାକାଲ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଯୋଜନାଥି ଦେଶର 100 ପଛୁଆ କୃଷି ଜିଲ୍ଲାର ବିକାଶ କରିବାର ଲାଗି ପଦକ୍ଷେପ ନିଆଯିବା। ଇତାର ଜରିଏ ପଞ୍ଚାୟତ ଆଉ ବ୍ଲକ ସ୍ତରର ଅମଲ ଉତ୍ତର ସଂରକ୍ଷଣ ବ୍ୟବସ୍ଥା, ଜଳସେଚନର ଉନ୍ନତ ସୁବିଧା ଆଉ ସହଜେ ଋଣ ଯୋଗାବାର ବ୍ୟବସ୍ଥା କରାଯିବା। ଏଥିଲାଗି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକେ କଳାହାଣ୍ଡି ଜିଲ୍ଲା ଭିନ୍ ଭିନ୍ ମହଲନ ସ୍ୱାଗତ କରାଯାଇଛି। ଏ ବାବଦେ ଜିଲ୍ଲାର ଭଙ୍ଗାବାରୀ ଗାଁର ଚାଷୀ ଶ୍ୟାମଘନ ନାୟକ କହିଛନ୍।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଯୋଜନାଟି ଆରମ୍ଭ ହୋଇଛି, ପ୍ରଧାନମନ୍ତ୍ରୀ କୃଷି ଧନଧାନ୍ୟ ଯୋଜନା। ଏହାଦ୍ୱାରା ଆମର ଚାଷୀ କଲେ ବହୁ ଉନ୍ନତି ହୋଇପାରବା, ଆମ ଉତ୍ପାଦନଟା ଦ୍ୱିଗୁଣା ହୋଇପାରବା। ଜଳସେଚନର ବ୍ୟବସ୍ଥା ଲାଗି ଯେନ୍ ପଦକ୍ଷେପ ନେଇଛନ୍, ତାର ଦ୍ୱାରା ବି ଆମର ବହୁତ ଉନ୍ନତି ହୋଇପାରବା। ଷ୍ଟୋରେଜ ବ୍ୟବସ୍ଥା ଦ୍ୱାରା ଆମେ ଆମର ବଲକା ଉତ୍ପାଦିତ ଅମଲ ତାକେ ଆମେ ସଂରକ୍ଷଣ କରିପାରମୁ। ତାର ପରେ ଋଣ ବ୍ୟବସ୍ଥା ଯେନ୍ କରିଛନ୍, ଦୀର୍ଘମିଆଦୀ ଋଣ ଯଦି ସରକାର ଆମକେ ଯଦି ଦେବେ ତାହେଲେ ଚାଷୀମାନେ ବହୁତ ଉପକୃତ ହେବେ।
ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀ ଆଉ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଆଭ୍ୟନ୍ତରୀଣ କମିଟି ଗଠନ କରବାରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବିଭାଗ ତରଫରୁ ଚିଠି କରାଯାଇଛି। କର୍ମକ୍ଷେତ୍ରର ମହିଳାମାନଙ୍କର ଯୌନ ନିର୍ଯାତନା ବିକାରଣ ନିଷେଧ ଆଉ ପ୍ରତିକାର ଆଇନ 2013 ବ୍ୟବସ୍ଥାମାନଙ୍କର ପାଳନ କରିବାର ଲାଗି କୁହାଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପୁନର୍ଗଠନ ସହିତ କାର୍ଯ୍ୟାନ୍ୱୟନ ସମୀକ୍ଷା କରବାରକେ ଏଥି ନିର୍ଦ୍ଦେଶ ଦିଆଯାଇଛି। ସଡ଼କ ସୁରକ୍ଷା ସୁନିଶ୍ଚିତ କରିବାର ଲକ୍ଷ୍ୟଟି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗ ଆଉ ଆଇଆଇଟି ମାଡ୍ରାସ୍ ତରଫରୁ ଦିନିକିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ହୋଇଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାରୁ 35 ଜଣ ଦୁର୍ଘଟଣା ତଦନ୍ତ ଅଧିକାରୀ ଏଥି ଯୋଗ ଦେଇକରି ତାଲିମ ନେଇଥିଲେ। ପୁରୀ ଶ୍ରୀମନ୍ଦିର ଶ୍ରାବଣ ମାସର ଅନ୍ଧାର ପଖର ସପ୍ତମୀ ତିଥିନ ଆଜ ମହାପୁରୁମାନଙ୍କର ବନକ ଲାଗି ନୀତି ଚାଲିଛି। ଆଜ ମଇଦାନେ 2 ନମ୍ବର ଭୋଗ ମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ନୀତିକାନ୍ତି ମୂଲ ହୋଇଥିଲା। ମହାପୁରୁମାନଙ୍କର ବନକ ଲାଗି ନୀତି ଗୁପ୍ତ ନୀତି ହୋଇଥିବାରୁ ଇ ସମୟଥି ଗର୍ଭଗୃହର ସବୁ ଦ୍ୱାର ବନ୍ଦ କରାଯାଇଥିଲା। ଏଥିଲାଗି ସଞ୍ଜବେଲର 6:30 ବଜେନୁ ରାତି 11 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2025-26 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ଆସ୍ଥାନ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଇଟା 15 ତାରିଖ ତକ୍ ଚାଲ୍ବା। ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ଯୋଜନାଥି ବରିଷ୍ଠ ନାଗରିକମାନେ ଅଯୋଧ୍ୟା ବାରଣାସୀ ଉଜ୍ଜୟିନୀ ଓମକାରେଶ୍ୱର ରାମେଶ୍ୱରମ୍ ମଦୁରାଇକେ ଯାତ୍ରା କରିବେ। ଖେପ୍ ଖେପ୍ କରି ତୀର୍ଥଯାତ୍ରୀମାନେ ରାଜ୍ୟର ଭୁବନେଶ୍ୱର ସମ୍ବଲପୁର ବ୍ରହ୍ମପୁର ରାୟଗଡ଼ା ବାଲେଶ୍ୱର ସହରନୁ ରେଲ୍ ଜରିଏ ତୀର୍ଥଯାତ୍ରାଥି ଯିବେ। ତୀର୍ଥଯାତ୍ରା ଲାଗି ଇଚ୍ଛୁକ ବରିଷ୍ଠ ନାଗରିକମାନେ yatra.odisha.gov.in ପୋର୍ଟାଲ୍ଥି ଅନ୍ଲାଇନ୍ ଆବେଦନ କରିପାରିବେ। ଇତାର ସହିତ ଜିଲ୍ଲା ଆଉ ବ୍ଲକ ପ୍ରଶାସନ ପାଖେ ବିଲ୍ ଅଫ୍ଲାଇନ୍ଥି ଆବେଦନ କରିପାରିବେ। ଅଧିକ ସୂଚନା ଲାଗି ପର୍ଯ୍ୟଟନ ବିଭାଗର ୱେବ୍ସାଇଟ୍ dot.odisha.gov.in ଥି ଲଗ୍ଇନ୍ କରିପାରିବେ ବୋଲି ବିଭାଗ ତରଫ କୁହାଯାଇଛି। ସମକର ପାକ୍ୟେ ନ୍ୟାୟର ସୁଫଲ ପହଞ୍ଚାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ନ୍ୟାୟ ପ୍ରଦାନ ସୁନିଶ୍ଚିତ କରବାରଟା ଯେତିକି ଜରୁରୀ, ତଲ ସ୍ତରକେ ଇତାକେ ପହଞ୍ଚାବାରଟା ସେତିକି ପ୍ରାସଙ୍ଗିକ ଭିଲ୍ ଆଏ। ଇତାକେ ନଜରଥି ରଖିକରି ଫି ବଛର 7 July ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଇଛି। ସୂଚନା ଅନୁସାରେ 2002 July 1 ଦିନ ନେଦରଲ୍ୟାଣ୍ଡର ହେଗ୍ ସହର ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟର କାମ ମୂଲ ହୋଇଥିଲା। ଏହାଦେ 125 ଦେଶ ଇ ସଂସ୍ଥାର ସଦସ୍ୟ ଅଛନ୍। ଅନ୍ତର୍ଜାତୀୟ ନ୍ୟାୟାଳୟର 15 ବିଚାରପତି ଅଛନ୍। ଯୁଦ୍ଧ ପ୍ରଭାବିତ ମାନବିକତା ବିରୋଧୀ ହେଉଥିବା ଅପରାଧ ବାଗିର ଭିନ୍ ଭିନ୍ କ୍ଷେତ୍ରଟି ନ୍ୟାୟ ଦେବାର ଉପରେ ଇ ଦିବସ ଗୁରୁତ୍ୱାରୋପ କର୍ସି। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାକେ ନେଇକରି ଆଜି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ ରାଜ୍ୟ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏଥିଲାଗି ସାଧାରଣ ଜୀବନଯାତ୍ରା ଆଂଶିକ ଭାବେ ପ୍ରଭାବିତ ହୋଇଥିଲା। ଗାଡ଼ି ଚଳାଚଳ ବନ୍ଦ ରହିବାର ସହିତ ଦୋକାନ ବଜାର ସ୍କୁଲ କଲେଜ ଆଉ ଭିନ୍ ଭିନ୍ କାର୍ଯ୍ୟାଳୟମାନ ବନ୍ଦ ରହିଥିଲା। ବନ୍ଦକେ ନଜରଥି ରଖିକରି ପ୍ରଶାସନ ତରଫ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା। ଡିଜିଟାଲ ସଶକ୍ତିକରଣ ଆଜି ନାଗରିକମାନଙ୍କର ଜୀବନଶୈଳୀଥି ବହୁଟେ ପରିବର୍ତ୍ତନ ଆଣିଛି। ଇତାର ଗୋଟେ ବର୍କସ ଉଦାହରଣ ହେଉଛନ୍ ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ମଞ୍ଜୁଲତା ଦେବୀ। ପାଖାପାଖି 70% ଜଙ୍ଗଲ ଇଲାକା ଥିବା ମୟୂରଭଞ୍ଜ ଜିଲ୍ଲାର ଜନସେବା କେନ୍ଦ୍ର ସ୍ଥାପନା ଲାଗି ସେନ ଲୋକଙ୍କର ପାଖେ ଡିଜିଟାଲ ସେବା ପହଞ୍ଚାଉଛନ୍। ଜନସେବା କେନ୍ଦ୍ର ଦିବସ ପାଳନ ଅବସରରେ ଗଲାକାଲି ନୂଆଦିଲ୍ଲୀଠାରେ ହୋଇଥିବା ଗୋଟିଏ ସମାରୋହରେ କେନ୍ଦ୍ର ରେଲ ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସମ୍ମାନିତ କରିଥିଲେ। ଇ ବାବଦେ ମଞ୍ଜୁଲତା କହିଛନ୍, ଜନସେବା କେନ୍ଦ୍ର ଜରିଏ ସରକାରୀ ସୁବିଧା ସୁଯୋଗ ଖାସକରି ଆଦିବାସୀମାନଙ୍କର ପାଖେ ପହଞ୍ଚାଇ ପାରୁଥିବାରୁ ସେ ନିଜକେ ଭାଗ୍ୟବାନ ଭାବସନ୍। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍। ଅଦାଲତୀ ମାମଲାମାନଙ୍କର ସମାଧାନ ଲାଗି ଇ ମାସନୁ ଆଇବା ଅକ୍ଟୋବର 6 ଭିତରେ ହେବାରକେ ଥିବା 90 ଦିନିଆ ମଧ୍ୟସ୍ଥତା ଅଭିଯାନ ଲାଗି କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ତୃତୀୟ ପକ୍ଷର ସାହାଯ୍ୟ ଏଥି ଭିନ୍ ଭିନ୍ ମାମଲାର ସମାଧାନ କରାଯିବା। ରାଜ୍ୟ ଇ ବଛର ମୌସୁମୀ ଋତୁଥି ସ୍ୱାଭାବିକଠାନୁ ଅତ୍କା ବର୍ଷା ରେକର୍ଡ କରାଯାଇଛି। June 1 ଏପ୍ତକ ହାରାହାରି 469 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକଠାନୁ 23% ଅତ୍କାଏ। 3 ଜିଲ୍ଲାନ ସବୁନୁ ଜହ ବର୍ଷା ହୋଇଥିବାର ବେଲ୍କେ 13 ଜିଲ୍ଲାନ ସ୍ୱାଭାବିକଠାନୁ ଅତ୍କା, 11 ଜିଲ୍ଲାନ ସ୍ୱାଭାବିକ ଆଉ 3 ଜିଲ୍ଲାନ ନିଅଣ୍ଟିଆ ବର୍ଷା ହୋଇଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ଆଜି 2 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଞ୍ଜର 6 ତକ୍ ଜଳଭଣ୍ଡାରକେ ଫି ସେକେଣ୍ଡଥି 88,942 ଘନଫୁଟ ପାଣି ଆସୁଥିବାର ବେଲ୍କେ 68,529 ଘନଫୁଟ ପାଣି ଛଡ଼ାଯାଉଛି। ଇ ସମୟଥି ଜଳଭଣ୍ଡାର ଜଳସ୍ତର 609.41 ଫୁଟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର ଭିନ୍ ଭିନ୍ ଇଲାକାନ ସପ୍ତାହକ ଭିତରେ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ସହିତ ତାତି କମିପାରେ। ଆଇବା 24 ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 22 ଜିଲ୍ଲାନ ଚଡ଼କ ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ସ୍ୱଚ୍ଛତା ଦେଶର ସାଂସ୍କୃତିକ ଚେତନାର ମୂଳ ଦୁଆଏ କହିଲେ ରାଷ୍ଟ୍ରପତି। ପ୍ରଶାସନିକ ସଂସ୍କାରଠାନୁ ମୂଲ କରିକରି ପେପରଲେସ୍ ବଜେଟ୍ ତକ୍ ସବୁ କ୍ଷେତ୍ରଥି ଆଜି ଓଡ଼ିଶା ଅଗ୍ରଣୀ ଭୂମିକା ନେଉଛି କହିଲେ ମୁଖ୍ୟମନ୍ତ୍ରୀ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଲାଗି ଆସ୍ଥାନୁ ମୂଲ ହେଲା ପଞ୍ଜୀକରଣ। ଆଉ ରାଜ୍ୟ ମୌସୁମୀ ଋତୁଥି ଏପ୍ତକ ହୋଇଛି ସ୍ୱାଭାବିକନୁ ଅତ୍କା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।